ଆସିବା ପାଇଁ ସୀତା ଯେମିତି ସରଧାର ଥିଲେ ତ ଚାହିଁ
ସକ ସକ ପୁଅର ମନ ଶ୍ୱଶୁର ଘରକୁ ଯାଉଛି
କେମିତି ଚୋର ଡକେତ ମାଡି ଆସିଲା ଭଳିଆ କାହିଁକି ରଡି ଛାଡୁଛୁ? ବର ଘର ଆସିଛନ୍ତି ତ?
ହଁ ଆସିଗଲେ, ଯାହା ହଉ ଭଲ ହେଲା। ଏଇଠି ଶୁଣ, ଯାହା ହେଲେ ବି ସେମାନେ ହେଲେ ପୁଅବାଲା, ତମେ ଏଇଠି ବସି ବକର ବକର ନହେଇ ଯାଅ, ସେମାନଙ୍କୁ ପାଛେଟି ଆଣିବ ଯାଅ।
ଆରେ ତମେ ଜମା ବ୍ୟସ୍ତ ହୁଅନି, ସବୁ ବ୍ୟବସ୍ଥା ମୁଁ କରିସାରିଛି, ତମେ ଆସ।
ବାବାରେ ବାବାରେ ପହଞ୍ଚି ଗଲୁ ଆମେ ଭଲରେ,
ଜୟକୁ ଆଣିଛୁ ତମର ପଛଟି ନିଅ ତାକୁ ଆଦରେ,
ଆଜ୍ଞା ହେଲେ କନିଆକୁ ଧରି ସାଙ୍ଗରେ ଫେରିଯିବି ଏଇ ଗାଡ଼ିରେ।
ବାହାଘର ନୁହେଁ ଏ ତ କନିଆ ଦେଖା, ବୁଝିବୁ ତୁ ଆଉ କେବେ।
ଜୟ ବାବୁ ଆସିଛନ୍ତି ଖାତିରି କର, କୋଉଥିରେ କିଛି ଜମା ପୁଣା ନ କର।
କଣ ହେଲା ଝିଅ? କାହିଁ ଆସିଯିବ
ଏତେ ଡେରି ହେଲାଣି ଡାକୁନ,
ଏମିତି ବ୍ୟସ୍ତ ହେଲେ ହବ? ସେ ତ ପୁଣି ରେଡି ଆସିବ,
ଟିକେ ଜଲ୍ଦି ଡାକ।
ଦାଦା ପୁଅମାନେ ଏଣେ ଛଟପଟ ହେଲାଣି, ଶୀଘ୍ର ଝିଅ ଦେଖା ବ୍ୟବସ୍ଥା କରନ୍ତୁ, ଆସିଯିବ।
ଦାଦା ଇଏ ତ ଝିଅ ନୁହଁ, ବୁଢାଟା।
ଆରେ ବାବା ବୁଢା ନୁହଁ, ତମ ଜେଜେ ଶ୍ୱଶୁର।
ଆରେ ମେରେ ବାପରେ।
ଦାଦା ଆପଣ ଚେହେରା ଟିକେ ସାଇଡ କରନ୍ତୁ, ଝିଅକୁ ଟିକେ ଜଲ୍ଦି ଡାକନ୍ତୁ। ବାବା ଆସିଯିବ, ବ୍ୟସ୍ତ ହନି।
ଏଇ କନିଆ ଆସୁଛି।
ଦାଦା ଟିକେ ବୁଢ଼ୀ ଲାଗୁନି?
ତମ ମୁଣ୍ଡ ଗଣ୍ଡି, ଇଏ ପରା ତମ ଜେଜେ ଶାଶୁ।
ବୋପାଲୋ
ଖୁଡ଼ି, ଆଉ ଡେରି କାହିଁକି, ଏବେ ପୁଅ ଆଖିରେ ସମସ୍ତେ କନିଆ ଦେଖାଯାଉଛନ୍ତି। ଅସଲ ହିରୋଇନ କି ଟିକେ ଜଲ୍ଦି ଡାକନ୍ତୁ, ଏଥର ଆସିବ।
ଏଇ କନିଆ ଆସୁଛି,
ବାପା ଝିଅ ତ ଆସିଗଲାଣି, ଆଉ ଡେରି ନକରି ମତାମତଟା ଜଣେଇ ଦିଅ, କେମିତି ଲାଗୁଛି?
ଭଲ ଲାଗୁଛି।
ଲାଜ ସରମ ଛାଡ଼ି କଣ ପଚାରିବାର ଅଛି, ସିଧା ପଚାର।
ଦାଦା ଟିକେ ପଚାରିଲେ ଗୀତ ଗାଇ ଆସେ।
ହ୍ୟାଲୋ ମା, ଗୀତ ଗାଇ ଜାଣିଛୁ ତ?
ହଁ ହଁ ଜାଣିନି କାହିଁକି, ପିନି ଗୋଟେ ଗୀତ ଗାଇଦେଲୁ। ଦେଖ ଗୀତ ନ ଗାଇଲେ ଘରକୁ ବିଦା ହେଇପାରିବୁନି,